ମମତା ବେହେରା ବେଡ଼ଚାରେ ଛିଡ଼ିଛି, ବଡ଼କୁଦ ଗ୍ରାମରୁ କହୁଛି। ମୁଁ ଆଶାକର୍ମୀ ଭାବେ 13 ବର୍ଷ ହେବ ନିଯୁକ୍ତି ହୋଇଛି ଏବଂ ଏ ଗାଁରେ ମୋର 1200 ପପୁଲେସନ ଏବଂ ଏ ଗାଁରେ ପ୍ରତିଦିନ ମୁଁ 1 ଘଣ୍ଟା ସମୟ ବାହାର କରେ। ପ୍ରତି ଘର ଘର ଯାଇକି ବୁଲେ ଏବଂ ସବୁ ସବୁ ମା ମାନଙ୍କୁ ଏଇଆ କୁହେ ଯେ ହାତ ଧୁଅନ୍ତୁ ଏବଂ ମାସ୍କ ବ୍ୟବହାର କରନ୍ତୁ। ବାହାରକୁ ଯଦି ନିହାତି ଆବଶ୍ୟକ ତାହେଲେ ଯାଆନ୍ତୁ ଏବଂ ମୋର କୌଣସି ପିଲା ଟୀକାକରଣ ଠୁ ଦୂରେଇ ନାହାନ୍ତି, ସମସ୍ତେ ସବୁଠି ପାଇଛନ୍ତି ଏବଂ ମୋର କୋଭିଡ ଟୀକା ସରି ଆସିଲାଣି। ଆଉ ମାତ୍ର 10-15 ଜଣ ଭିତରେ ସେକେଣ୍ଡ ଡୋଜ୍ ଅଛନ୍ତି ଏବଂ ଆମେ ଘରେ ଘରେ ବୁଲି ଯେଉଁମାନେ ସବୁ ବେଡ୍ ରେଷ୍ଟ ନେଇଛନ୍ତି ସେମାନଙ୍କୁ ନେଇକି ଦଉଛୁ ଏବଂ ମା ମାନଙ୍କୁ ଏଇ ଶିକ୍ଷା ଦଉଛୁ ଯେ ସମସ୍ତେ ସବୁବେଳେ ମାସ୍କ ପିନ୍ଧନ୍ତୁ, ପିଲାକୁ କ୍ଷୀର ଦେଲା ବେଳକୁ ନିଜ ମାସ୍କ ବ୍ୟବହାର କରନ୍ତୁ ଏବଂ ଛୁଆ ମୁହଁ ପାଖରେ ମୁହଁକୁ ଲଗେଇକି ରଖନ୍ତୁ ନାହିଁ। ଛିଙ୍କ ବ୍ୟବହାର କାଶ ହେଲେ ରୁମାଲ ବ୍ୟବହାର କରନ୍ତୁ ଏବଂ ରୋଷେଇ କରିବା ପୂର୍ବରୁ, ପରଶିବା ପୂର୍ବରୁ କିମ୍ବା ଶୌଚ ପରେ ସାବୁନରେ ବାରମ୍ବାର ହାତ ଧୁଅନ୍ତୁ ଏବଂ କୋଭିଡ ଇଞ୍ଜେକ୍ସନ ସମସ୍ତେ ପାଆନ୍ତୁ। ଏବଂ ମୋର ଏଇ ବାର୍ତ୍ତାରେ ସବୁ ମା ମାନଙ୍କୁ ଏବଂ ସମସ୍ତ ଲୋକମାନଙ୍କୁ ଅନୁରୋଧ ଯେ ଟୀକା ନିଶ୍ଚୟ ନିଅନ୍ତୁ, ଆମ ଦେଶରୁ କୋଭିଡ ଯେମିତି ଦୂରେଇ ଯାଉ, ଆଉ ଇଏ ମାରାତ୍ମକ ରୋଗ ନ ଆସୁ। ଏବଂ ସବୁ ମା ମାନଙ୍କୁ ମୋର ଅନୁରୋଧ, ତାଙ୍କ ପରିବାରର ସମସ୍ତଙ୍କୁ କୁହନ୍ତୁ ଯେ 18 ବର୍ଷରୁ ଉର୍ଦ୍ଧ ସମସ୍ତେ ଅଛନ୍ତି, ସବୁ ଏରିଆର ଲୋକମାନେ ଟୀକା ଯେମିତି ପାଇଦିଅନ୍ତୁ, ଏତିକି ମୋର ନିବେଦନ ରହୁଛି। ନମସ୍କାର।